ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ଯେ ପୁନର୍ବାର ଆମେ ତୁମର ବାକ୍ୟ ଅଧ୍ୟୟନ କରିବା ପାଇଁ ଏବଂ ଶ୍ରବଣ କରିବା ପାଇଁ ସୁଯୋଗ ପାଇପାରିଛୁ। ପ୍ରଭୁ, ତୁମେ ଆମମାନଙ୍କୁ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ତୁମେ ସହିତ ପରମେଶ୍ୱର ହୁଅ। ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଏହି ସମୟରେ ବିଶେଷରେ ଆମମାନଙ୍କର ଶ୍ରୋତା ଭାଇଭଉଣୀମାନଙ୍କର ନିମନ୍ତେ ପ୍ରାର୍ଥନା କରୁଅଛୁ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ତାର ଦୁଇ ପର୍ବର 9-11 ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଫିଲିପିୟ 2 ମୁଖ୍ୟ ପ୍ରସଙ୍ଗ ଖ୍ରୀଷ୍ଟୀୟ ଜୀବନଯାପନର ନମୁନାକୁ ଭିତ୍ତି କରି ଖ୍ରୀଷ୍ଟଙ୍କର ମନ କିପରି ଥିଲା ଓ ତାହାଙ୍କ ନମ୍ରତାର 7 ପଦକ୍ଷେପ ଯାହାକି ସେ ସ୍ୱର୍ଗରୁ ପୃଥିବୀ ପୃଷ୍ଠକୁ ଅବତରଣ କରିବା ଦ୍ୱାରା ସାଧନ କରିଥିଲେ ତାହା ଲକ୍ଷ୍ୟ କରିଥିଲୁ। କିନ୍ତୁ ଆଜି ଆମେ ଈଶ୍ୱରଙ୍କ ମନ ଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରିବାରେ କିପରି ଥିଲା ତାହା ଲକ୍ଷ୍ୟ କରିବାକୁ ଯିବା। ଫିଲିପିୟ 2 9 ଏହିପରି ଲେଖା ଅଛି, ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି। ବର୍ତ୍ତମାନ ପିତା ଈଶ୍ୱରଙ୍କର ମନ ହେଉଛି ଖ୍ରୀଷ୍ଟଙ୍କୁ ମହିମାନ୍ୱିତ କରିବା। ଆମେ ନିମ୍ନଗାମୀ 7 ପଦକ୍ଷେପ ଲକ୍ଷ୍ୟ କରିସାରିଛୁ, ବର୍ତ୍ତମାନ ଆମେ ଊର୍ଦ୍ଧ୍ୱଗାମୀ 7 ପଦକ୍ଷେପକୁ ଲକ୍ଷ୍ୟ କରିବା ନିମନ୍ତେ ଯିବା। ଈଶ୍ୱରଙ୍କର ମନ ହେଉଛି ଖ୍ରୀଷ୍ଟଙ୍କୁ ଉଚ୍ଚୀକୃତ କରିବା। ଏଠାରେ ଆମେ ଊର୍ଦ୍ଧ୍ୱଗାମୀର ପ୍ରଥମ ପଦକ୍ଷେପକୁ ଲକ୍ଷ୍ୟ କରୁଅଛୁ। ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି। ଏହି ପୃଥିବୀରେ ପିତା ଈଶ୍ୱରଙ୍କର ସବୁଠାରୁ ମହାନ ଅଭିମତ ହେଉଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ବିଶ୍ୱରେ ମହିମାନ୍ୱିତ ହେଉନ୍ତୁ ଯାହାକି ସେ ସୃଷ୍ଟି କରିଅଛନ୍ତି, ଓ ମନୁଷ୍ୟ ଯେଉଁ ପୃଥିବୀରେ ବସବାସ କରେ ଓ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରେ ସେଠାରେ ସେ ଯେପରି ମହିମାନ୍ୱିତ ହୁଅନ୍ତୁ। ଏହି କ୍ଷୁଦ୍ର ପୃଥିବୀକୁ ଯେଉଁ ବିଷୟ ଅତି ଚମକପ୍ରଦ ଓ ମହତ୍ତ୍ୱପୂର୍ଣ୍ଣ କରିଅଛି ତାହା ହେଉଛି ଏହି ପୃଥିବୀରେ ଖ୍ରୀଷ୍ଟଙ୍କ ମୃତ୍ୟୁ, ଅନ୍ୟ କିଛି ନୁହେଁ। କାରଣ ଏହି ପୃଥିବୀରେ ମନୁଷ୍ୟର ମୂଲ୍ୟ କିଛି ରହିନଥାନ୍ତା କି ପୃଥିବୀର ସ୍ଥିତି ମଧ୍ୟ ନଥାନ୍ତା ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ସମଗ୍ର ଜଗତ ନିମନ୍ତେ ମୃତ୍ୟୁବରଣ କରିନଥାନ୍ତେ। ଆଜି ଯଦି ମନୁଷ୍ୟର କୌଣସି ମହତ୍ତ୍ୱ ଥାଏ ବା ସେ ଉର୍ଦ୍ଧ୍ୱଦୃଷ୍ଟି କରି ସ୍ୱର୍ଗ ଆଡ଼କୁ ପ୍ରଶଂସାର ବା ଧନ୍ୟବାଦର ସ୍ୱର ଉତ୍ତୋଳନ କରୁଥାଏ ଓ ଈଶ୍ୱରଙ୍କୁ ଗୌରବ ଦେଉଥାଏ, ତାହେଲେ ଏହାର କାରଣ ହେଉଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସି ତାହା ନିମନ୍ତେ କୃଶରେ ମୃତ୍ୟୁବରଣ କରିଅଛନ୍ତି। ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି। ବର୍ତ୍ତମାନ ଆମେ ଦ୍ୱିତୀୟ ପଦକ୍ଷେପ ମଧ୍ୟକୁ ଯିବା, ତାହା ହେଉଛି ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି। ଯଦି ଆପଣ ତାହାଙ୍କ ନାମକୁ ବୃଥାରେ ଘେନନ୍ତି, ତାହେଲେ ଏହି ବିଷୟକୁ ଟିକିଏ ଭାବନ୍ତୁ ଯେ ତାହାଙ୍କ ନାମର ମହତ୍ତ୍ୱ କେତେ। ଈଶ୍ୱର ସେହି ନାମକୁ ମହିମାନ୍ୱିତ କରିବାକୁ ଚାହାନ୍ତି ଯେଉଁ ନାମକୁ ଆମେ ଅତି ସାଧାରଣ ବୋଲି ଭାବୁ ଓ ଅତି ହାଲୁକା ଭାବରେ ଗ୍ରହଣ କରୁ। ଦିନେ ଜଣେ ଉଡ଼ାଜାହାଜ ଚାଳକ ଏକ ବୋମା ବିସ୍ଫୋରଣ ଜାହାଜ ମଧ୍ୟରୁ ରକ୍ଷା ପାଇଯାଇଥିଲେ। ସେ ଅତି ଆଶ୍ଚର୍ଯ୍ୟ ଭାବରେ ସେହି ଜାହାଜଟିକୁ କୌଣସି ପ୍ରକାର ତଳକୁ ଓହ୍ଲାଇ ଆଣିବା ନିମନ୍ତେ ସମର୍ଥ ହୋଇଥିଲେ। ସେ ସେହି ଜାହାଜଟିକୁ ତଳକୁ ଓହ୍ଲାଇ ଦେବା ପରେ ସେହି ଲୋକଗହଳର ଏକ ପାଖରେ ଛିଡ଼ା ହୋଇ କହିଲେ, ଯୀଶୁଖ୍ରୀଷ୍ଟ, ଯୀଶୁଖ୍ରୀଷ୍ଟ। ତେବେ ମୁଁ ଜାଣେ ନା ସେ ସେହି ନାମକୁ କେଉଁପରି ମନୋଭାବ ନେଇ ଉଚ୍ଚାରଣ କରୁଥିଲେ, କିନ୍ତୁ ମୁଁ ବିଶ୍ୱାସ କରେ ଏହା ଏକ ପ୍ରାର୍ଥନା ଥିଲା। ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମ ଏହି ଜଗତର ସମସ୍ତ ମହାପୁରୁଷମାନଙ୍କ ନାମ ଉପରେ ମହିମାନିତ ହେବ ଓ ମହିମାରେ ସମସ୍ତ ଦୂତମାନଙ୍କ ନାମ ଉପରେ ମଧ୍ୟ ମହିମାନିତ ହେବ। ଦୁଇ ପର୍ବର ଦଶ ପଦରେ ଲେଖା ଅଛି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ। ଏହି ପଦରେ ଖ୍ରୀଷ୍ଟ ମହିମାନିତ ହେବାର ଆମେ ଆଉ ତିନୋଟି ପଦକ୍ଷେପ ଲକ୍ଷ୍ୟ କରିବାକୁ ପାରୁ। ତୃତୀୟ ପଦକ୍ଷେପ ହେଉଛି, ଯେପରି ଯୀଶୁଙ୍କ ନାମରେ ନତ ହେବ। ଯୀଶୁ ନାମର ଅର୍ଥ ହେଉଛି ଉଦ୍ଧାରକର୍ତ୍ତା। ସେହି ବେଥଲିହିମରେ ତାହାଙ୍କର ଜନ୍ମ ହେବା ପୂର୍ବରୁ ଦୂତ କହିଥିଲେ, ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣ ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ବର୍ତ୍ତମାନ ଭାବବାଣୀ ପ୍ରତି ଲକ୍ଷ୍ୟ କରନ୍ତୁ, ଯାହାକି ମାଥ୍ୟୁ ପ୍ରଥମ ପର୍ବର ବାଇଶ ଓ ତେଇଶ ପଦ ମଧ୍ୟରେ ଲେଖା ଅଛି। ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ଏ ସମସ୍ତ ଘଟିଲା। ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ଆପଣ ମୋତେ ପବିତ୍ର ବାଇବଲ ମଧ୍ୟରେ କୌଣସି ସ୍ଥାନରେ ଦେଖାଇ ପାରିବେ ଯେ ଲୋକମାନେ ତାହାଙ୍କୁ ଇମାନୁଏଲ ବୋଲି ଡାକିଅଛନ୍ତି? କାରଣ ମୁଁ କୌଣସି ଅଂଶରେ ଲକ୍ଷ୍ୟ କରିବାକୁ ପାରିନାହିଁ ଯେଉଁଠାରେ ସେମାନେ ତାହାଙ୍କୁ ଇମାନୁଏଲ ବୋଲି ଡାକିଛନ୍ତି। ତେବେ ଆପଣ କହିପାରନ୍ତି ଯେ ସେହି ଭାବବାଣୀ ସଫଳ ହୋଇନଥିଲା, କିନ୍ତୁ ପ୍ରିୟ ବନ୍ଧୁ, ଏହା ଭାବବାଣୀର ସଫଳତା ମଧ୍ୟରେ ଏକ ଅତି ଚମତ୍କାର ସଫଳତା, ଯାହାକି ଆପଣ ଅନୁମାନ କରିପାରିବେ। ଦୂତ କହିଲେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ବର୍ତ୍ତମାନ ଏହି ବିଷୟ ମଧ୍ୟ ଦେଇ ଚିନ୍ତା କରନ୍ତୁ, ଆପଣ ମୋତେ ଯୀଶୁ ବୋଲି ଡାକିପାରିବେ ନାହିଁ, ମୁଁ ଏପରିକି ନିଜକୁ ଉଦ୍ଧାର କରିପାରିବି ନାହିଁ, କିଓବା ଆପଣଙ୍କୁ ଯୀଶୁ ବୋଲି ଡାକିବା ମଧ୍ୟ ଠିକ୍ ହେବ ନାହିଁ, କାରଣ ଆପଣ ମଧ୍ୟ ନିଜକୁ ଉଦ୍ଧାର କରିପାରିବେ ନାହିଁ। ଆପଣ ଦେଖନ୍ତୁ, ଆମେ ସମସ୍ତେ ଆଜି ସେହି ଏକ ଜାହାଜରେ ଅଛୁ। ମନୁଷ୍ୟ ପରିବାର ଏକ ଡୁବା ଜାହାଜ ମଧ୍ୟରେ ଅଛନ୍ତି ଓ ଏହା ଡୁବି ଡୁବି ଯାଉଅଛି। ଯଦି ଜଣେ ଉଦ୍ଧାରକର୍ତ୍ତା ହେବାକୁ ଅଛନ୍ତି, ତାହେଲେ ତାହାଙ୍କୁ ବାହାରୁ ଆସିବାକୁ ଅଛି। ଆପଣ ଦେଖନ୍ତୁ, ସେହି ଉଦ୍ଧାରର ରଜୁ ଅନ୍ୟ କୌଣସି ଏକ ସ୍ଥାନରୁ ଆସିବାକୁ ଅଛି, କିନ୍ତୁ ମନୁଷ୍ୟର ଜାହାଜରୁ ନୁହେଁ। କୌଣସି ମନୁଷ୍ୟ ଜଣେ ଉଦ୍ଧାରକର୍ତ୍ତା ହୋଇପାରିବ ନାହିଁ। ଲେଖା ଅଛି, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ସେ କିପରି ତାହାଙ୍କର ଲୋକମାନଙ୍କୁ ସେମାନଙ୍କର ପାପରୁ ଉଦ୍ଧାର କରିପାରିବେ? କାରଣ ସେ ଇମାନୁଏଲ ହେବେ, ଆମ୍ଭମାନଙ୍କ ସହିତ ଈଶ୍ୱର। ସେହି ଛୋଟ ଶିଶୁ ଯିଏକି ବେଥଲେହେମକୁ ଆସିଲେ, ସେ ହେଉଛନ୍ତି ଆମ୍ଭମାନଙ୍କ ସହିତ ଈଶ୍ୱର। ସେ ଦୂତ ରୂପ ଧରି ଆସିଲେ ନାହିଁ, ମାତ୍ର ମନୁଷ୍ୟ ସଦୃଶ ହୋଇ ଆସିଲେ। ସେ ହେଉଛନ୍ତି ଇମାନୁଏଲ, ଆମ୍ଭମାନଙ୍କ ସହିତ ଈଶ୍ୱର। ଆଉ ଯେହେତୁ ସେ ହେଉଛନ୍ତି ସେହି, ତେଣୁକରି ତାହାଙ୍କୁ ଯୀଶୁ କୁହାଯାଇପାରିବ। ପ୍ରିୟ ବନ୍ଧୁ, ଆଉ କାହାକୁ ପ୍ରକୃତରେ ଯୀଶୁ ବୋଲି କୁହାଯାଇପାରିବ ନାହିଁ? ଆଜି ଆପଣ ମୋତେ ଯୀଶୁ ବୋଲି ଡାକିବେ ନାହିଁ, କି ମୁଁ ଆପଣଙ୍କୁ ଯୀଶୁ ବୋଲି ଡାକିବି ନାହିଁ, କାରଣ ଆପଣ ନିଜେ ନିଜକୁ ଉଦ୍ଧାର କରିପାରିବେ ନାହିଁ, କି ମୁଁ ମୋ ନିଜକୁ ଉଦ୍ଧାର କରିପାରିବି ନାହିଁ, କିନ୍ତୁ ଆପଣ ତାହାଙ୍କୁ ଯୀଶୁ ବୋଲି ଡାକିପାରିବେ, କାରଣ ସେ ଆପଣଙ୍କୁ ଉଦ୍ଧାର କରିପାରିବେ। ବର୍ତ୍ତମାନ ଏଠାରେ ଈଶ୍ୱର କହନ୍ତି, ମୁଁ ସେହି ନାମକୁ ମହିମାନିତ କରିବାକୁ ଯାଉଅଛି, ଯେଉଁ ନାମ କି ତାହାଙ୍କୁ ଏହି ଜଗତକୁ ଆଗମନ କରିବା ସମୟରେ ଦିଆଯାଇଥିଲା। ବର୍ତ୍ତମାନ ତାହାଙ୍କର ମହିମାନିତ ହେବାର ଚତୁର୍ଥ ପଦକ୍ଷେପକୁ ଟିକେ ଲକ୍ଷ୍ୟ କରନ୍ତୁ। ଲେଖା ଅଛି, ଯେପରି ସ୍ୱର୍ଗରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ। ଅର୍ଥାତ୍ ସେ ସ୍ୱର୍ଗରେ ଥିବା ପ୍ରତ୍ୟେକଙ୍କ ଉପରେ ମହିମାନିତ ହେବାକୁ ଯାଉଅଛନ୍ତି। ଏହାପରେ ପଞ୍ଚମ ପଦକ୍ଷେପକୁ ଟିକେ ଲକ୍ଷ୍ୟ କରନ୍ତୁ। ଲେଖା ଅଛି, ଯେପରି ମର୍ତ୍ତରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ଅର୍ଥାତ୍ ମର୍ତ୍ତରେ ଥିବା ପ୍ରତ୍ୟେକଙ୍କ ଉପରେ ସେ ମହିମାନ୍ୱିତ ହେବାକୁ ଯାଉଅଛନ୍ତି। ଏହାପରେ ଷଷ୍ଠ ପଦକ୍ଷେପକୁ ଟିକେ ଲକ୍ଷ୍ୟ କରନ୍ତୁ। ଲେଖା ଅଛି, ଯେପରି ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ। ଏହି ପାତାଳ ଶବ୍ଦ ନରକକୁ ବୁଝାଏ। ତେବେ ଏହାର ଅର୍ଥ ନୁହେଁ ଯେଉଁମାନେ ନରକଗାମୀ ସେମାନେ ଉଦ୍ଧାରପ୍ରାପ୍ତ ହେବେ, ମାତ୍ର ଏହାର ଅର୍ଥ ହେଉଛି ଯେ ଏପରିକି ନରକ ମଧ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପ୍ରଭୁତ୍ୱ ନିକଟରେ ନତମସ୍ତକ ହେବ, ଯେହେତୁ ସେ ହେଉଛନ୍ତି ପ୍ରଭୁ, ସେ ହେଉଛନ୍ତି ଈଶ୍ୱର। ତେବେ ଏହି ନତମସ୍ତକ ହେବା ପରିତାଣର ବିଷୟକୁ ପ୍ରକାଶ କରେ ନାହିଁ। ଆପଣ ଯଦି ଏହି ପଦଟିକୁ କଲସୀୟ ଏକ ପର୍ବର 20 ପଦ ସହିତ ତୁଳନା କରିବେ, ତାହେଲେ ଏହାର ପ୍ରକୃତ ଅର୍ଥକୁ ବୁଝିପାରିବେ। କାରଣ କଲସୀୟ ଏକ ପର୍ବର 20 ପଦରେ ଏହି ପାତାଳ ଶବ୍ଦକୁ ବ୍ୟବହାର କରାଯାଇ ନାହିଁ। କାରଣ କଲସୀୟ ଏକ ପର୍ବର 20 ପଦ ପ୍ରଭୁ ଯୀଶୁଙ୍କର ପ୍ରଭୁତ୍ୱ ବିଷୟରେ ପ୍ରକାଶ କରେ ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ପୁନର୍ମିଳନର କାର୍ଯ୍ୟକୁ ପ୍ରକାଶ କରେ, ଅର୍ଥାତ୍ ତାହାଙ୍କର ଉଦ୍ଧାରର କାର୍ଯ୍ୟକୁ ପ୍ରକାଶ କରେ। ତେବେ କ'ଣ ପୁନର୍ମିଳିତ ହୋଇଅଛି, କ'ଣ ଉଦ୍ଧାରପ୍ରାପ୍ତ ହୋଇଅଛି, କ'ଣ ନରକତହିଁରେ ସାମିଲ ହୋଇଅଛି ନୁହେଁ, ଏହି ପାତାଳରେ ଥିବା ବିଷୟ ଏଠାରେ ପ୍ରକାଶ କରାଯାଇ ନାହିଁ। କାହିଁକି ନୁହେଁ? ଯେହେତୁ କଲସୀୟ ଏକ ପର୍ବର 20 ପଦଟି ଖ୍ରୀଷ୍ଟଙ୍କର ଉଦ୍ଧାରର ବିଷୟକୁ ପ୍ରକାଶ କରେ ଓ ନରକରେ କୌଣସି ଉଦ୍ଧାର ନାହିଁ, ତେବେ ଏହି ଦୁଇଟି ଯାକ ପଦକୁ ଏକତ୍ର କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇଯାଏ ଯେ ଯେଉଁମାନେ ସେହି ନରକରେ ଥାଇ ଯୀଶୁଙ୍କ ନିକଟରେ ନତମସ୍ତକ ହୁଅନ୍ତି, ସେମାନେ ପ୍ରକୃତରେ ତାହାଙ୍କର ପ୍ରଭୁତ୍ୱକୁ ସ୍ୱୀକାର କରି ତାହାଙ୍କର ପ୍ରଭୁତ୍ୱ ନିକଟରେ ନତମସ୍ତକ ହୁଅନ୍ତି। ଏହାପରେ ଆମେ ଯୀଶୁଖ୍ରୀଷ୍ଟଙ୍କର ମହିମାନ୍ୱିତ ହେବାର ସପ୍ତମ ପଦକ୍ଷେପ ମଧ୍ୟକୁ ଯିବା। ଦେଖନ୍ତୁ, 2 ପର୍ବର 11 ପଦରେ ଏହିପରି ଲେଖା ଅଛି, ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଲେଖା ଅଛି, ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ତେବେ ତାହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ଜିହ୍ୱା ତାହାଙ୍କୁ ଉଦ୍ଧାରକର୍ତ୍ତା ବୋଲି ସ୍ୱୀକାର କରିବ। ଏହା ଏକ କୌତୁହଳର ବିଷୟ ଯେ ଏପରିକି ନରକରେ ମଧ୍ୟ ସେମାନେ ପ୍ରଭୁ ଯୀଶୁଙ୍କର ପ୍ରଭୁତ୍ୱକୁ ଚିହ୍ନିପାରିବେ, ଯାହାକି ସେମାନଙ୍କର ମନସ୍ତାପକୁ ବଢ଼ାଇବ। ଏଠାରେ ମୁଁ ଆପଣଙ୍କୁ ସଚେତନ କରାଇଦେବାକୁ ଚାହେଁ ଯେ ପ୍ରଭୁ ଯୀଶୁଙ୍କୁ ନିଜର ପ୍ରଭୁ ବୋଲି ସ୍ୱୀକାର କରିବା ନିମନ୍ତେ ବିଶେଷ ଯତ୍ନବାନ ହୁଅନ୍ତୁ। ସେ ଯଦି ଆପଣଙ୍କର ପ୍ରଭୁ ହୋଇନାହାନ୍ତି, ତାହେଲେ ଆପଣ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବାରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ। ଏପରିକି ମାଥ୍ୟୁ 7 ପର୍ବର 21-23 ପଦରେ ପ୍ରଭୁ ଯୀଶୁ ଏହିପରି ମନ୍ତବ୍ୟ ଦିଅନ୍ତି ଯେ ଅନେକେ ତାହାଙ୍କୁ ପ୍ରଭୁ ବୋଲି ଡାକିବେ ଓ ତାହାଙ୍କ ନାମରେ ଭୂତ ଛଡ଼ାଇବେ ଓ ଅନେକ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରିବେ, ମାତ୍ର ସେ ସେମାନଙ୍କୁ କହିବେ, ମୁଁ ତୁମମାନଙ୍କୁ କେବେ ହିଁ ଜାଣିନାହିଁ। ମୋର ପ୍ରିୟ ବନ୍ଧୁ, ଆପଣ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବା ପୂର୍ବରୁ ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଜାଣନ୍ତୁ। ସେ ଯଦି ଆପଣଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି, ତାହେଲେ ଆପଣ ତାହାଙ୍କୁ ଆପଣଙ୍କର ପ୍ରଭୁ ରୂପେ ମାନ୍ୟ କରିପାରିବେ ଓ ତାହାଙ୍କର ବାଧ୍ୟ ହୋଇପାରିବେ। ଆପଣ ଯେପର୍ଯ୍ୟନ୍ତ ତାହାଙ୍କର ବାଧ୍ୟ ହୋଇପାରିନାହାନ୍ତି, ସେ ପର୍ଯ୍ୟନ୍ତ ସେ ଆପଣଙ୍କର ପ୍ରଭୁ ହୋଇପାରିବେ ନାହିଁ। ପ୍ରିୟ ବନ୍ଧୁ, ଆମେ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବାକୁ ହେବ, କିନ୍ତୁ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବା ପୂର୍ବରୁ ଭଲ ହେବ ଯଦି ଆମେ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା। କାରଣ ଯେପର୍ଯ୍ୟନ୍ତ ଆମେ ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ସ୍ଥାନ ଦେଇନାହୁଁ, ସେ ପର୍ଯ୍ୟନ୍ତ ଆମେ ତାହାଙ୍କୁ ଆନ୍ତରିକ ଭାବେ ପ୍ରଭୁ ବୋଲି ସ୍ୱୀକାର କରିପାରିବା ନାହିଁ କି ତାହାଙ୍କର ବଶୀଭୂତ ହୋଇ ଜୀବନଯାପନ କରିପାରିବା ନାହିଁ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣିଦେଲେ ଯଥେଷ୍ଟ ନୁହେଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଜାଣିଦେଲେ ପାପରୁ ଉଦ୍ଧାର ପାଇପାରିବେ ନାହିଁ। ମାତ୍ର ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରି ହୃଦୟରେ ଗ୍ରହଣ କରିବା ଦ୍ୱାରା ପାପରୁ ଉଦ୍ଧାର ପାଇପାରିବେ ଏବଂ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିପାରିବେ। ସେତେବେଳେ ସେ ଆପଣଙ୍କ ଜୀବନରେ ପ୍ରଭୁର ସ୍ଥାନ ଗ୍ରହଣ କରିବେ। କିନ୍ତୁ ତାହା ନହେଲେ ଆପଣ କେବେ ହେଲେ ତାହାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିପାରିବେ ନାହିଁ କି ପାପରୁ ଉଦ୍ଧାରପ୍ରାପ୍ତ ହୋଇପାରିବେ ନାହିଁ କି ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୋଇପାରିବେ ନାହିଁ। ଆସନ୍ତୁ ଏହାପରେ ଖ୍ରୀଷ୍ଟଙ୍କ ବିଷୟ ନେଇ ପାଉଲଙ୍କର ମନକୁ ଲକ୍ଷ୍ୟ କରିବାକୁ ଯିବା। ଆମ୍ଭେମାନେ ଖ୍ରୀଷ୍ଟଙ୍କ ମନ ବିଷୟ ନେଇ ଶିକ୍ଷା କରି ଆସୁଅଛୁ। ଆମେ ମଧ୍ୟ ଦେଖିସାରିଛୁ ଯେ ଏହା ଏପରି ଏକ ବିଷୟ ନୁହେଁ ଯାହାକୁ ଅନୁକରଣ କରାଯାଇପାରେ। ଲେଖା ଅଛି, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ଏହା କେବଳ ଖ୍ରୀଷ୍ଟଙ୍କୁ ନିଜର ମନ ଦେଇଦେବା ଦ୍ୱାରା ଘଟିଥାଏ। ଏହା ଆମ୍ଭମାନଙ୍କ ହୃଦୟ ମଧ୍ୟରେ ପବିତ୍ର ଆତ୍ମାଙ୍କର କାର୍ଯ୍ୟ, ଯାହାକି ଆମ୍ଭମାନଙ୍କ ଜୀବନରେ ନମ୍ରତାର ଫଳ ଉତ୍ପନ୍ନ କରାଇପାରିବ। ଆଉ ଯେପର୍ଯ୍ୟନ୍ତ ଆମେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଗ୍ରହଣ କରିନାହୁଁ, ସେପର୍ଯ୍ୟନ୍ତ ଆମମାନେ ଖ୍ରୀଷ୍ଟଙ୍କର ମନ ଧାରଣ କରିପାରିବା ନାହିଁ। ବର୍ତ୍ତମାନ ଆମେ ସେହି ଖ୍ରୀଷ୍ଟଙ୍କର ମନକୁ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ସେହି ରୋମିଓ ରାସ୍ତାମାନଙ୍କରେ ଚାଲିଥିଲା, ରୋମିଓ ଗୃହମାନଙ୍କରେ ଓ କାରାଗାର ମଧ୍ୟରେ ବାସ କରିଥିଲା। ଆମେ ତିନିଜଣଙ୍କ ଜୀବନ ମଧ୍ୟ ଦେଇ ତାହା ଦୃଷ୍ଟାନ୍ତ ଛଳରେ ଲକ୍ଷ୍ୟ କରିବାକୁ ପାରିବା, ଯାହାକି ପାଉଲଙ୍କର ମନ, ତିମଥିଙ୍କର ମନ ଓ ଏପାଫ୍ରାଦିତଙ୍କ ମନ, ଯିଏକି ସେହି ଫିଲିପିୟ ମଣ୍ଡଳୀର ପାଳକ ଥିଲେ। ଏହି ବିଜାତୀୟ ରୋମ୍ ସାମ୍ରାଜ୍ୟ ମଧ୍ୟରେ ଏହି ତିନିଜଣ ବ୍ୟକ୍ତି ଥିଲେ ଯେଉଁମାନେ କି ଖ୍ରୀଷ୍ଟଙ୍କ ମନକୁ ପ୍ରକାଶିତ କରିଥିଲେ। ଓ ହୋଇପାରେ ସେଠାରେ ଏହିପରି ଅନେକ ଲୋକ ଥିବେ, ମାତ୍ର ଏହି ପତ୍ରରେ ଆମେ ତିନିଜଣ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରୁଅଛୁ ଯେଉଁମାନଙ୍କୁ ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଅଛି। ତେବେ ଆମେ ସେହି ବ୍ୟକ୍ତିମାନଙ୍କ ବିଷୟ ନେଇ ଆଗାମୀ କାର୍ଯ୍ୟକ୍ରମରେ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ମାତ୍ର ଏଠାରେ ମୁଁ ଆପଣଙ୍କୁ କହିରଖେ ଯେ ଆମମାନେ ଯେପରି ଖ୍ରୀଷ୍ଟଙ୍କର ମନ ଧାରଣ କରୁ, ତେଣୁ ଯଦି ଆମେ ଖ୍ରୀଷ୍ଟଙ୍କ ମନ ଧାରଣ କରିବା ପାଇଁ ଚାହୁଁ, ତାହେଲେ ଆମମାନଙ୍କୁ ପ୍ରଥମେ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଗ୍ରହଣ କରିବାକୁ ହେବ ଏବଂ ଖ୍ରୀଷ୍ଟ ଆମମାନଙ୍କୁ ଯେଉଁ ସମସ୍ତ ଆଜ୍ଞା ପ୍ରଦାନ କରନ୍ତି ତାହାକୁ ପାଳନ କରିବାକୁ ହେବ। ଆମମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କ ପରି ସେହି ପ୍ରେମ ସ୍ଥାନ ପାଇବା ଆବଶ୍ୟକ। ଆମମାନେ ପରସ୍ପରକୁ ପ୍ରେମ କରିବା ଆବଶ୍ୟକ। ଆମମାନଙ୍କ ଜୀବନରେ ସେବାର ମନୋଭାବ ରହିବା ଆବଶ୍ୟକ। ଆମମାନଙ୍କ ଜୀବନରେ ନମ୍ରତାର ସ୍ୱଭାବ ରହିବା ଆବଶ୍ୟକ। ତାହେଲେ ଆମମାନେ ଖ୍ରୀଷ୍ଟଙ୍କର ଅଭିମତକୁ ସଫଳ କରିପାରିବା। ତେଣୁ ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଯଦି ଖ୍ରୀଷ୍ଟଙ୍କ ମନ ଆମମାନଙ୍କର ଜୀବନ ମଧ୍ୟ ଦେଇ ପ୍ରକାଶିତ ହେଉନାହିଁ, ଆମମାନଙ୍କ ଜୀବନରେ ଖ୍ରୀଷ୍ଟଙ୍କ ମନ ନାହିଁ, ଆମମାନେ ଖ୍ରୀଷ୍ଟଙ୍କ ମନ ଧାରଣ କରିନାହୁଁ, ତାହେଲେ ଆମମାନେ କେବେ ହେଲେ ଖ୍ରୀଷ୍ଟଙ୍କର ସନ୍ତୋଷଜନକ କାର୍ଯ୍ୟ କରିପାରିବା ନାହିଁ କି ତାହାଙ୍କର ଇଚ୍ଛା ଅଭିମତକୁ ସଫଳ କରିପାରିବା ନାହିଁ। ଖ୍ରୀଷ୍ଟଙ୍କର ମନ ଧାରଣ କରିବା ଏତେ ସହଜ ବିଷୟ ନୁହେଁ, ମାତ୍ର ଏହା କେତେବେଳେ ସହଜ ହେବ? ଯେତେବେଳେ ଆମେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟରେ ଗ୍ରହଣ କରିବା, ସେତେବେଳେ ସେ ଆମମାନଙ୍କୁ ଶକ୍ତି ଦେବେ। ସେ ଆମମାନଙ୍କୁ ତାହାଙ୍କର ସ୍ୱଭାବକୁ ଧାରଣ କରିବା ପାଇଁ ସାହାଯ୍ୟ କରିବେ, ଆଉ ଆମମାନେ ଆମମାନଙ୍କ ଜୀବନରେ ସେହି ଖ୍ରୀଷ୍ଟୀୟ ସ୍ୱଭାବକୁ ଅନ୍ୟମାନଙ୍କ ନିକଟରେ ପ୍ରକାଶ କରିପାରିବା ବା ପ୍ରତିଫଳିତ କରିପାରିବା। ତେଣୁ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆଜି ଆମମାନେ ପ୍ରତ୍ୟେକ ଖ୍ରୀଷ୍ଟଙ୍କ ମନ ଧାରଣ କରିବାକୁ ଅଛି। ଯଦି ଆମେ ଖ୍ରୀଷ୍ଟଙ୍କ ମନ ଧାରଣ କରିନାହୁଁ, ତାହେଲେ ଆମେ ଖ୍ରୀଷ୍ଟଙ୍କର ହୋଇନାହୁଁ କି ଖ୍ରୀଷ୍ଟ ଆମମାନଙ୍କ ଜୀବନ ଦ୍ୱାରା ମହିମାନିତ ହୋଇପାରିବେ ନାହିଁ। ତେଣୁ ଯେତେବେଳେ ଆମମାନେ ଖ୍ରୀଷ୍ଟଙ୍କ ମନ ଧାରଣ କରିବା, ସେତେବେଳେ ଆମମାନଙ୍କ ଜୀବନ ମଧ୍ୟ ଦେଇ ଖ୍ରୀଷ୍ଟ ମହିମାନିତ ହୋଇପାରିବେ, ଈଶ୍ୱର ମହିମାନିତ ହୋଇପାରିବେ, ଏବଂ ଆମମାନେ ଈଶ୍ୱରଙ୍କର ମହତ୍ ଅଭିମତକୁ ସଫଳ କରିପାରିବା। ତେଣୁ ଆସୁ, ସୁଯୋଗ ଥାଉଁ ଥାଉଁ, ସମୟ ଥାଉଁ ଥାଉଁ, ଆମମାନେ କେବଳ ଖ୍ରୀଷ୍ଟଙ୍କ ବିଷୟରେ ଜାଣିବା ନିମନ୍ତେ ଆଗ୍ରହ ପ୍ରକାଶ କଲେ ଯଥେଷ୍ଟ ନୁହେଁ, କିନ୍ତୁ ଆମମାନେ ଖ୍ରୀଷ୍ଟଙ୍କୁ ଜାଣିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ ମନ ଧାରଣ କରି ଖ୍ରୀଷ୍ଟୀୟ ଆଦର୍ଶ ଅନ୍ୟମାନଙ୍କ ନିକଟରେ ପ୍ରତିଫଳିତ କରି ଅନ୍ୟମାନଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇବା ଆବଶ୍ୟକ। ତାହେଲେ ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରଭୁ ଗୌରବାନ୍ୱିତ ହୋଇପାରିବେ। ପ୍ରିୟ ବନ୍ଧୁ, ଆଜିର ଏହି ବାକ୍ୟ ଦ୍ୱାରା ଯଦି ପ୍ରଭୁ ଆପଣଙ୍କ ହୃଦୟରେ କଥା କହିଛନ୍ତି, ତାହେଲେ ଆଉ ବିଳମ୍ବ ନ କରି ପ୍ରଭୁ ଯୀଶୁଙ୍କୁ ନିଜ ହୃଦୟରେ ଗ୍ରହଣ କରି ସେହି ଖ୍ରୀଷ୍ଟଙ୍କ ମନ ଧାରଣ କରି ଅନ୍ୟମାନଙ୍କ ସହିତ ପ୍ରେମରେ, ଶାନ୍ତିରେ ଏବଂ ଆନନ୍ଦରେ ଜୀବନଯାପନ କରିବା ପାଇଁ ଚେଷ୍ଟା କରନ୍ତୁ, ଏବଂ ଅନ୍ୟମାନଙ୍କ ନିକଟରେ ଖ୍ରୀଷ୍ଟଙ୍କର ଆଦର୍ଶ ପ୍ରତିଫଳିତ କରିବା ନିମନ୍ତେ ଚେଷ୍ଟା କରନ୍ତୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, ODRTTV@radio882.com। তবে আজ এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।